ପରମହଂସ ଯୋଗାନନ୍ଦଙ୍କ ଆତ୍ମଚରିତ ଯୋଗୀର ଆତ୍ମଚରିତର ଷଷ୍ଠ ପରିଚ୍ଛେଦ ଶୀର୍ଷକ ବ୍ୟାଘ୍ରସ୍ୱାମୀ ବ୍ୟାଘ୍ରସ୍ୱାମୀଙ୍କର ଠିକଣା ମୁଁ ଖୋଜି ବାହାର କରିଛି ଚାଲ କାଲି ତାଙ୍କ ପାଖକୁ ଯିବା ମୋର ହାଇସ୍କୁଲର ଜଣେ ସହପାଠୀ ଚଣ୍ଡୀଠାରୁ ଏହି ସ୍ୱାଗତ ଯୋଗ୍ୟ ପ୍ରସ୍ତାବ ମିଳିଲା ଏହି ସାଧୁଙ୍କୁ ଦର୍ଶନ କରିବା ପାଇଁ ମୋର ବଡ଼ ଉତ୍କଣ୍ଠା ଥିଲା ସ୍ୱାମୀ ହେବା ପୂର୍ବରୁ ସେ ଖାଲି ହାତରେ ବାଘମାନଙ୍କୁ ଧରୁଥିଲେ ଏବଂ ସେମାନଙ୍କ ସହିତ ଲଢ଼ାଇ କରୁଥିଲେ ଏପରି ଅଦ୍ଭୁତ କୌଶଳ ସମ୍ବନ୍ଧରେ ମୋ ଭିତରେ ଥିଲା ବାଳକ ସୁଲଭ ପ୍ରବଳ ଉତ୍ସାହ ତା'ର ଦିନ ସକାଳ ଶୀତ ଦିନ ବେଶ ଥଣ୍ଡା ପଡ଼ିଥିଲା ତଥାପି ଚଣ୍ଡୀ ଓ ମୁଁ ଆନନ୍ଦରେ ଯାତ୍ରା କଲୁ କଲିକତା ବାହାରେ ଭବାନୀପୁରରେ ବୃଥାରେ ଅନେକ ଏଣେତେଣେ ଖୋଜାଖୋଜି କରିବା ପରେ ଠିକଣା ଘରେ ଆମେ ଯାଇ ପହଞ୍ଚିଲୁ କବାଟରେ ଦୁଇଟା ଲୁହା ବଡ଼ା ଲାଗିଥିଲା ସେ ଦୁଇଟାକୁ ମୁଁ ଖୁବ୍ ଜୋରରେ ବାଡ଼େଇଲି ଏପରି ଶବ୍ଦ ସତ୍ତ୍ୱେ ଜଣେ ଭୃତ୍ୟ ଧୀର ମନ୍ଥର ଗତିରେ ଆସିଲା ତା'ର ବିଦ୍ରୁପାତ୍ମକ ସ୍ମିତହାସ ଜଣାଇ ଦେଉଥିଲା ଯେ ଆଗନ୍ତୁକମାନେ ଯେତେ ଗୋଳମାଳ କଲେ ମଧ୍ୟ ସାଧୁଙ୍କର ଗୃହର ନିଶ୍ଚଳତା ଭଙ୍ଗ କରିବାକୁ ଅକ୍ଷମ ହେବେ ନୀରବ ଭର୍ତ୍ସନାର ଅନୁଭୂତି ପରେ ମୁଁ ଏବଂ ମୋର ବନ୍ଧୁ ବୈଠକଖାନାରେ ବସିବା ପାଇଁ ନିମନ୍ତ୍ରିତ ହେବାରୁ ଅନୁଗୃହୀତ ବୋଧ କଲୁ ସେଠାରେ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ିବାରୁ ମନରେ ଅନେକ ଦୁଶ୍ଚିନ୍ତା ଆସିଲା ଭାରତରେ ଧୈର୍ଯ୍ୟ ହେଲା ସତ୍ୟାନୁସନ୍ଧାନୀମାନଙ୍କ ପାଇଁ ଅଲିଖିତ ନିୟମ ସାକ୍ଷାତ କରୁଥିବା ଲୋକର ଉତ୍କଣ୍ଠା କେତେ ତାହା ଗୁରୁ ଜାଣିଶୁଣି ପରୀକ୍ଷା କରନ୍ତି ଶେଷରେ ଭୃତ୍ୟ ଜଣକ ଡାକିଲେ ଚଣ୍ଡୀ ଓ ମୁଁ ଗୋଟିଏ ଶୋଇବା ଘରକୁ ଗଲୁ ପ୍ରସିଦ୍ଧ ସୋହଂ ସ୍ୱାମୀ ତାଙ୍କର ସେଜ ଉପରେ ବସିଥିଲେ ତାଙ୍କର ବିଶାଳ ଶରୀର ଦେଖି ଆମେ ଆଶ୍ଚର୍ଯ୍ୟାନ୍ୱିତ ହେଲୁ ଆମର ଆଖି ଖୁସି ହୋଇଗଲା ନିର୍ବାକ୍ ହୋଇ ଆମେ ଛିଡ଼ା ହୋଇ ରହିଲୁ ଏପରି ବକ୍ଷ ଫୁଟବଲ ପରି ହାତର ଦିମୂଳ ମାଂସପେଶୀ ଆମେ ପୂର୍ବରୁ କେବେ ଦେଖିନଥିଲୁ ବୃହତ୍ ଗ୍ରୀବା ଉପରେ ଦେଖାଯାଉଥିବା ସ୍ୱାମୀଜୀଙ୍କର ମୁଖମଣ୍ଡଳ ଭୀତିପ୍ରଦ କିନ୍ତୁ ଶାନ୍ତ ତା'ର ଶୋଭାବର୍ଦ୍ଧନ କରୁଥିଲା ତାଙ୍କର ଲମ୍ବିତ କେଶ ଶ୍ମଶ୍ରୁ ଏବଂ ନିଶ ତାଙ୍କର କୃଷ୍ଣବର୍ଣ୍ଣ ଚକ୍ଷୁ ଦୁଇଟିରୁ ଏକାଧାରରେ ବ୍ୟାଘ୍ର ଏବଂ କପୋତ ଉଭୟଙ୍କର ଗୁଣର ସୂଚନା ମିଳୁଥିଲା ମାଂସପେଶୀ ବହୁଳ କଟି ଦେଶରେ ବେଢ଼ା ହୋଇଥିବା ଖଣ୍ଡିଏ ବ୍ୟାଘ୍ର ଚର୍ମ ଛଡ଼ା ତାଙ୍କର ଅନ୍ୟ କୌଣସି ପରିଧାନ ନଥିଲା ବାକ୍ ଶକ୍ତି ଫେରିପାଇବା ପରେ ମୁଁ ଓ ମୋର ବନ୍ଧୁ ବାଘମାନଙ୍କ ସହିତ ଅଭୂତପୂର୍ବ ଲଢ଼ାଇରେ ତାଙ୍କର ଅସାଧାରଣ ଶକ୍ତିର ପ୍ରଶଂସା କରି ସ୍ୱାମୀଜୀଙ୍କରୁ ଆମର ଅଭିବାଦନ ଜଣାଇଲୁ ଆଜ୍ଞା ଅନୁଗ୍ରହ କରି କହିବେ କି ଜଙ୍ଗଲର ପଶୁମାନଙ୍କ ଭିତରେ ସବୁଠାରୁ ଭୟଙ୍କର ମହାବଳ ବାଘକୁ ଖାଲି ହାତରେ ଆୟତ୍ତ କରିବା କିପରି ସମ୍ଭବ ବତ୍ସ୍ୟ ବାଘ ସାଥିରେ ଲଢ଼ାଇ ମୋ ପାଇଁ କୌଣସି ବଡ଼ କଥା ନୁହେଁ ଆବଶ୍ୟକ ହେଲେ ଆଜି ବି ମୁଁ ତାହା କରି ଦେଖାଇପାରିବି ପିଲାଙ୍କ ପରି ସେ ହସି ଉଠିଲେ ତୁମେମାନେ ବାଘକୁ ବାଘ ପରି ଦେଖ ମୁଁ ତାକୁ ଦେଖେ ପୁଷି ବିରାଡ଼ି ଭଳି ସ୍ୱାମୀଜୀ ବାଘମାନେ ପୁଷି ବିରାଡ଼ି ଏକଥା ହୁଏତ ମୁଁ ମୋର ଅବଚେତନ ମନକୁ ବୁଝାଇ ପାରିବି କିନ୍ତୁ ଏହା ବାଘମାନଙ୍କୁ ବିଶ୍ୱାସ କରାଇ ପାରିବି କି ଶକ୍ତିର ଆବଶ୍ୟକତା ଅବଶ୍ୟ ଅଛି ଛୋଟ ଶିଶୁଟିଏ ବାଘକୁ ପୋଷା ବିଲେଇ ଭାବିଲେ ମଧ୍ୟ ବାଘ ଉପରେ ବିଜୟ ଆଶା କରିପାରିବ ନାହିଁ କିନ୍ତୁ ମୋର ଶକ୍ତିଶାଳୀ ହସ୍ତ ଦୁଇଟି ମୋ ପାଇଁ ଯଥେଷ୍ଟ ନିର୍ଭରଯୋଗ୍ୟ ଅସ୍ତ୍ର ସେ ଆମକୁ ତାଙ୍କ ପଛେ ପଛେ ଗୋଟିଏ ଖୋଲା ଅଗଣାକୁ ଯିବା ପାଇଁ ଡାକିଲେ ସେଠାରେ ସେ ଗୋଟିଏ କାନ୍ଥର ଧାରକୁ ଏକ ଧକ୍କା ମାରିଲେ ଖଣ୍ଡେ ଇଟା ଚଟାଣ ଉପରେ ଦୁମ୍ କରି ପଡ଼ିଲା ଦାନ୍ତ ନଥିବା ଶୂନ୍ୟ ସ୍ଥାନ ପରି କାନ୍ଥର ଗୋଟିଏ କଣା ଭିତରେ ଦେଇ ଆକାଶ ପରିଷ୍କାର ଦିଶିଲା ଆଶ୍ଚର୍ଯ୍ୟରେ ସ୍ତବ୍ଧ ହୋଇ ମୁଁ ଭାବିଲି ଯେଉଁ ଲୋକ ଗୋଟିଏ ଧକ୍କାରେ ନିଦା ସିମେଣ୍ଟ ପାଚେରୀରୁ ଖଣ୍ଡେ ଇଟା ବାହାର କରିଦେଇପାରୁଛି ସେ ବାଘମାନଙ୍କର ଦାନ୍ତ ଭାଙ୍ଗିଦେବାକୁ ନିଶ୍ଚୟ ସମର୍ଥ ହେବ ମୋ ପରି ଶାରୀରିକ ସାମର୍ଥ୍ୟ ବହୁତ ଲୋକଙ୍କର ଅଛି କିନ୍ତୁ ସେମାନଙ୍କର ନାହିଁ ଧୀର ଶାନ୍ତ ଆତ୍ମବିଶ୍ୱାସ ଶାରୀରିକ କ୍ଷମତା ଥାଇ ମଧ୍ୟ ଯେଉଁମାନଙ୍କର ମାନସିକ ସାମର୍ଥ୍ୟ ନାହିଁ ସେମାନେ ଜଙ୍ଗଲରେ ଅବାଧରେ ବୁଲୁଥିବା ହିଂସ୍ରଜନ୍ତୁଙ୍କୁ ଦେଖୁ ଦେଖୁ ଚେତା ହରାଇ ବସନ୍ତି ପ୍ରାକୃତିକ ପରିବେଶରେ ବାଘର ଭୀଷଣ ରୂପ ସର୍କସ୍ର ଅଫିମଖିଆ ବାଘଠାରୁ ବହୁତ ଭିନ୍ନ ବହୁତ ଲୋକ ଅଛନ୍ତି ଯେଉଁମାନେ ଅତ୍ୟନ୍ତ ବଳବାନ ହେଲେ ମଧ୍ୟ ମହାବଳ ବାଘର ଆକ୍ରମଣରେ ଭୀତତ୍ରସ୍ତ ହୋଇ ଆପଣଙ୍କୁ ନିତ୍ୟାନ୍ତ ଅସହାୟ ମନେ କରନ୍ତି ଏଣୁ ବାଘ ମଣିଷକୁ ଏପରି ଏକ ମାନସିକ ସ୍ଥିତିକୁ ନେଇଆସେ ଯେ ମଣିଷ ନିଜକୁ ପୁଷି ବିରାଡ଼ି ଭଳି ଭୟାତୁର ମନେ କରେ ଯାହାର ଶରୀର ମୋଟାମୋଟି ଭାବରେ ସବଳ ଏବଂ ଯାହାର ମନୋବଳ ଅତ୍ୟନ୍ତ ଦୃଢ଼ ତା ପକ୍ଷରେ ବାଘ ମନରେ ଓଲଟା ପୁଷି ବିରାଡ଼ିର ଅସହାୟ ମନୋଭାବ ସୃଷ୍ଟି କରିବା ସମ୍ଭବପର କେତେଥର ମୁଁ କେବଳ ତାହା ହିଁ କରିଛି ମୋ ସମ୍ମୁଖରେ ଉପବିଷ୍ଟ ଏହି ଅତିକାୟ ମାନବର ବାଘକୁ ପୋଷା ବିରାଡ଼ିରେ ପରିବର୍ତ୍ତନ କରିବାର ଶକ୍ତି ଅଛି ବୋଲି ମୁଁ ବିଶ୍ୱାସ କରିବାକୁ ପ୍ରସ୍ତୁତ ଥିଲି। ସ୍ୱାମୀଜୀ ଉପଦେଶ ଦେଲା ଭଳି ମିଜାଜରେ ଥିଲା ଭଳି ମନେ ହେଲା। ଚଣ୍ଡୀ ଓ ମୁଁ ଭକ୍ତି ସହକାରେ ଶୁଣୁଥିଲୁ। ମାଂସପେଶୀମାନଙ୍କର ଚାଳକ ହେଲା ମନ। ଶକ୍ତିର ପ୍ରୟୋଗ ଯେତିକି ଅଧିକ ହେବ, ହାତୁଡ଼ିର ପ୍ରହାର ସେତିକି ବଳବାନ ହେବ। ମନୁଷ୍ୟର ଶାରୀରିକ ଯନ୍ତ୍ରର ଶକ୍ତି ନିର୍ଭର କରେ ତାର ଆକ୍ରମଣାତ୍ମକ ମନୋଭାବ ଆଉ ସାହସ ଉପରେ। ବସ୍ତୁତଃ ମନ ଦ୍ୱାରା ଶରୀର ଗଠିତ ଏବଂ ପୁଷ୍ଟ ହୁଏ। ପୂର୍ବଜନ୍ମମାନଙ୍କର ସ୍ୱାଭାବିକ ପ୍ରବୃତ୍ତି ଚାପରେ ସାମର୍ଥ୍ୟ ବା ଦୁର୍ବଳତା ମନୁଷ୍ୟ ଚେତନାରେ ଧୀରେ ଧୀରେ ପ୍ରବେଶ କରେ। ସେସବୁ ଅଭ୍ୟାସ ରୂପରେ ପ୍ରକାଶ ପାଏ ଏବଂ ପରେ ତାହା ବାଞ୍ଛନୀୟ ଅଥବା ଅବାଞ୍ଛନୀୟ ଶରୀର ରୂପରେ ଦେଖାଯାଏ। ବାହ୍ୟ ଦୁର୍ବଳତାର ଉତ୍ପତ୍ତିର କାରଣ ଥାଏ ମନ ଭିତରେ। ମନର ଦୁର୍ବଳତା ଏବଂ ଶାରୀରିକ ଦୁର୍ବଳତା ପରସ୍ପର ସହିତ ଓତପ୍ରୋତ ଭାବରେ ଜଡ଼ିତ। ମନର ଦୁର୍ବଳତା ଯୋଗୁଁ ଦୁର୍ବଳ ହୋଇଥିବା ଶରୀର ଅଭ୍ୟାସବଦ୍ଧ ହୋଇ ଧୀରେ ଧୀରେ ମନକୁ ପରାହତ କରେ। ପ୍ରଭୁ ଯଦି ନିଜକୁ ତାର ଭୃତ୍ୟ ଦ୍ୱାରା ଆବିଷ୍ଟ ହେବାକୁ ଦିଏ ତେବେ ଭୃତ୍ୟ ସ୍ୱେଚ୍ଛାଚାରୀ ହୋଇଯାଏ। ସେହିପରି ମନ ଶରୀରର ନିର୍ଦ୍ଦେଶକୁ ମାନିବା ଫଳରେ ଶରୀରର କ୍ରୀତଦାସ ହୋଇଯାଏ। ଆମେ ଅନୁନୟ ବିନୟ ହୋଇ କହିବାରୁ ସେହି ଚିତ୍ତାକର୍ଷକ ସ୍ୱାମୀ ତାଙ୍କର ଜୀବନ ସମ୍ବନ୍ଧରେ କିଛି କହିବା ପାଇଁ ସମ୍ମତ ହେଲେ। ମୋ ଜୀବନର ସର୍ବପ୍ରଥମ ଆକାଂକ୍ଷା ଥିଲା ବାଘ ସହିତ ଲଢ଼ାଇ। ମୋର ମନୋବଳ ଥିଲା ବହୁତ ଦୃଢ଼, କିନ୍ତୁ ମୋର ଶରୀର ଥିଲା ଦୁର୍ବଳ। ଏହା ଶୁଣି ମୋ ପାଟିରୁ ବାହାରି ପଡ଼ିଲା ଗୋଟିଏ ବିସ୍ମୟସୂଚକ ଶବ୍ଦ। ଶକ୍ତିଶାଳୀ ସ୍କନ୍ଧଯୁକ୍ତ ଏହି ବ୍ୟକ୍ତି କେବେ ଦୁର୍ବଳ ଶରୀର ହୋଇଥିବେ ଏହା ବିଶ୍ୱାସ କରିବା ମୋ ପକ୍ଷରେ ସମ୍ଭବପର ହେଲା ନାହିଁ। ସ୍ୱାସ୍ଥ୍ୟ ଓ ସାମର୍ଥ୍ୟର ଚିନ୍ତାରେ ଦୃଢ଼ ମନୋନିବେଶ କରି ମୁଁ ମୋର ପ୍ରତିବନ୍ଧକକୁ ଅତିକ୍ରମ କରିଥିଲି। ମୁଁ ଜାଣିଥିଲି ଯେ ମାନସିକ ବଳ ଦ୍ୱାରା ହିଁ ମହାବଳ ବାଘକୁ ଆୟତ୍ତ କରାଯାଇପାରେ। ଏଣୁ ସେହି ମାନସିକ ଶକ୍ତିର ପ୍ରଶଂସା କରିବା ପାଇଁ ମୋର ଯଥେଷ୍ଟ କାରଣ ଅଛି। ପୂଜ୍ୟ ସ୍ୱାମୀଜୀ, ଆପଣ କ'ଣ ଭାବୁଛନ୍ତି ଯେ ମୁଁ କେବେ ବାଘ ସହିତ ଲଢ଼େଇ କରିପାରିବି? ଏହି ଘୃଣ୍ୟ ଆକାଂକ୍ଷା ମୋର ମନକୁ ଆସିଥିଲା ପ୍ରଥମ ଓ ଶେଷ ଥର ପାଇଁ। ହଁ, ସେ ମୁର୍କି ମୁର୍କି ହସିଲେ, କିନ୍ତୁ ବହୁତ ରକମର ବାଘ ଅଛନ୍ତି। କେତେକ ମନୁଷ୍ୟର କାମନା ଅରଣ୍ୟରେ ବୁଲୁଥାନ୍ତି। ପଶୁମାନଙ୍କୁ ମୁଥ ମାରି ଅଚେତ କରିଦେବାରେ କୌଣସି ଆଧ୍ୟାତ୍ମିକ ଉପକାର ମିଳେ ନାହିଁ, ବରଂ ମନ ଭିତରେ ବୁଲୁଥିବା ପଶୁମାନଙ୍କୁ ଜୟ କର। ମହାଶୟ, ଆପଣ ବ୍ୟାଘ୍ରମାନଙ୍କୁ ବଶୀଭୂତ କରିବା ଛାଡ଼ି କିପରି ମନର ଉଶୃଙ୍ଖଳତା ଉପରେ ବିଜୟ ଲାଭ କଲେ ସେ କଥା ଆମକୁ ଶୁଣାଇବେ କି? ବ୍ୟାଘ୍ର ସ୍ୱାମୀ ନୀରବ ରହିଲେ। ତାଙ୍କର ଦୃଷ୍ଟି ଥିଲା ସୁଦୂର ଅତୀତରେ। ବିଗତ ବର୍ଷମାନଙ୍କର ଦୃଶ୍ୟ ସବୁ ଫେରି ଆସିଥିଲା। ମୋର ଅନୁରୋଧ ରକ୍ଷା କରିବେ କି ନାହିଁ ଏ ବିଷୟରେ ସ୍ୱାମୀଜୀଙ୍କର ମାନସିକ ଦ୍ୱନ୍ଦ୍ୱ ମୁଁ ଲକ୍ଷ୍ୟ କଲି। ଶେଷରେ ସମ୍ମତି ଜଣାଇ ସେଠିକି ମୁର୍କି ହସିଲେ। ମୋର ଖ୍ୟାତି ସେତେବେଳେ ଆକାଶ ଛୁଉଁଥିଲା। ଗର୍ବର ମଦାନ୍ଧତା ମୋତେ ସ୍ପର୍ଶ କଲା। ମୁଁ ସ୍ଥିର କଲି ଯେ ବାଘ ସହିତ କେବଳ ଲଢ଼ାଇ କରିବି ନାହିଁ, ତାକୁ ଧରି ଆଣି ଖେଳ କୌଶଳ ଦେଖାଇବି। ମୋର ଆକାଂକ୍ଷା ଥିଲା ଯେ ମୁଁ ହିଂସ୍ର ଜନ୍ତୁମାନଙ୍କୁ ଗୃହପାଳିତ ପଶୁମାନଙ୍କ ଭଳି ଆଚରଣ କରିବା ପାଇଁ ବାଧ୍ୟ କରିବି। ସର୍ବସାଧାରଣଙ୍କ ସମ୍ମୁଖରେ ମୁଁ ମୋର ଖେଳ କୌଶଳ ସବୁ ଦେଖାଇଲି ଏବଂ ସଫଳତା ପାଇ ଖୁବ୍ ଆନନ୍ଦିତ ହେଲି। ଦିନେ ସନ୍ଧ୍ୟାବେଳେ ମୋର ବାପା ଚିନ୍ତିତ ମନରେ ମୋ କୋଠରୀ ଭିତରକୁ ଆସି କହିଲେ, ପୁତ୍ର, କାର୍ଯ୍ୟକାରଣ ରୂପୀ ପେଷଣ ଚକ୍ରରୁ ଜାତ ଆଗାମୀ ଦୁର୍ଯୋଗରୁ ତୋତେ ରକ୍ଷା କରିବା ପାଇଁ ମୁଁ ତୋତେ ସାବଧାନ କରିଦେବାକୁ ଆସିଛି। ବାପା, ଆପଣ କ'ଣ ଭାଗ୍ୟବାଦୀ? ମୋ କର୍ମର ଶକ୍ତିଶାଳୀ ଜଳଧାରାକୁ ଅନ୍ଧବିଶ୍ୱାସ ଦ୍ୱାରା ଆବିଳ କରିବା ଉଚିତ ହେବ କି? ପୁତ୍ର, ମୁଁ ଭାଗ୍ୟବାଦୀ ନୁହେଁ, କିନ୍ତୁ ପବିତ୍ର ଧର୍ମଶାସ୍ତ୍ରମାନଙ୍କରେ କୁହାଯାଇଥିବା କର୍ମର ପ୍ରତିଫଳର ନ୍ୟାୟୋଚିତ ବିଧି ନିୟମରେ ମୁଁ ବିଶ୍ୱାସ କରେ। ଅରଣ୍ୟ ଜୀବମାନଙ୍କ ପରିବାରରେ ତୁମ ପ୍ରତି ବିରୋଧଭାବ ଜାତ ହୋଇଛି, ତାହା କେତେବେଳେ ତୁମର କ୍ଷତି ସାଧନ କରିପାରେ? ବାପା, ଆପଣ ମୋତେ ଆଶ୍ଚର୍ଯ୍ୟାନ୍ୱିତ କରିଦେଲେ। ଆପଣ ଭଲ ଭାବରେ ଜାଣନ୍ତି ବାଘମାନେ କିଭଳି ପ୍ରାଣୀ, ସୁନ୍ଦର ଅଥଚ ନିର୍ଦ୍ଦୟ। କିଏ ଜାଣେ, ହୁଏତ ମୋ ମୁଷ୍ଠିର ଆଘାତ ସେମାନଙ୍କ ସ୍ଥୂଳ ମସ୍ତିଷ୍କରେ ଟିକିଏ ବିଚାର ବୁଦ୍ଧି ଆଣିପାରେ। ବାଘମାନଙ୍କୁ କୋମଳ ବ୍ୟବହାର ଶିଖାଇବା ପାଇଁ ମୁଁ ହେଲି ଅରଣ୍ୟ ବିଦ୍ୟାଳୟର ହେଡ଼ମାଷ୍ଟର। ବାପା, ଆପଣ ଅନୁଗ୍ରହ କରି ଟିକିଏ ବୁଝନ୍ତୁ, ମୁଁ ବାଘମାନଙ୍କୁ ପୋଷା ମନାଏ, ମୁଁ ସେମାନଙ୍କର ହତ୍ୟାକାରୀ ନୁହେଁ। ଏହି ଭଲ କାମ ମୋ ପାଇଁ ଅମଙ୍ଗଳ ଆଣିବ କିପରି? ମୋର ଜୀବନଧାରା ବଦଳାଇ ଦେବା ପାଇଁ ଆପଣ କୌଣସି ଆଦେଶ ଦିଅନ୍ତୁ ନାହିଁ, ମୁଁ ଏହି ଭିକ୍ଷା କରୁଛି। ଚଣ୍ଡୀ ଓ ମୁଁ ସମ୍ପୂର୍ଣ୍ଣ ମନ ଲଗାଇ ଶୁଣୁଥିଲୁ। ଅତୀତର ଏହି ଦ୍ୱନ୍ଦ୍ୱ ଆମେ ବୁଝୁଥିଲୁ। ଭାରତରେ ସନ୍ତାନମାନେ ବାପା ମାଆଙ୍କ ଇଚ୍ଛା ବିରୁଦ୍ଧରେ ସହଜରେ ଯାଆନ୍ତି ନାହିଁ, ବ୍ୟାଘ୍ର ସ୍ୱାମୀ କହିଚାଲିଲେ। ଉଦାସୀନ ଭାବରେ ବାପା ମୋର ସବୁ କଥା ନୀରବରେ ଶୁଣିଲେ, ତାପରେ ଗମ୍ଭୀର ହୋଇ ଗୋଟିଏ ପଦ କଥା ଖୋଲି କହିଲେ, ପୁତ୍ର, ଜଣେ ସାଧୁଙ୍କ ତୁଣ୍ଡରୁ ଶୁଣିଥିବା ଗୋଟିଏ ଅଶୁଭ ଭବିଷ୍ୟବାଣୀ କହିବାକୁ ତୁମେ ମୋତେ ବାଧ୍ୟ କରୁଛ। ଗତକାଲି ମୁଁ ଆମ ଘର ବାରଣ୍ଡାରେ ବସି ନିତ୍ୟନୈମିତ୍ତିକ ଧ୍ୟାନ କରୁଥିଲା ବେଳେ ସେ ମୋ ନିକଟକୁ ଆସି କହିଲେ, ପ୍ରିୟ ବନ୍ଧୁ, ତୁମର ଲଢ଼ାଇ ପ୍ରିୟ ପୁତ୍ର ପାଇଁ ମୁଁ ଗୋଟିଏ ସନ୍ଦେଶ ଆଣିଛି। ସେ ତାର ବର୍ବର କାର୍ଯ୍ୟକଳାପ ବନ୍ଦ କରୁ, ନଚେତ୍ ପରବର୍ତ୍ତୀ ବାଘ ଲଢ଼ାଇରେ ସେ ଭୀଷଣ ଭାବରେ କ୍ଷତବିକ୍ଷତ ହେବ ଏବଂ 6 ମାସ ଯାଏଁ ମୃତ୍ୟୁବତ୍ ଯନ୍ତ୍ରଣା ଭୋଗ କରିବ। ତାପରେ ସେ ତାର ପୂର୍ବରୀତି ଛାଡ଼ି ଜଣେ ସନ୍ନ୍ୟାସୀ ହେବ। ଏହି ଗଳ୍ପ ମୋତେ ପ୍ରଭାବିତ କଲା ନାହିଁ। ମୁଁ ଭାବିଲି ମୋର ସରଳ ବିଶ୍ୱାସୀ ପିତା ଜଣେ ପ୍ରତାରକ ଧର୍ମାନ୍ଧ ବ୍ୟକ୍ତିର ଶିକାର ହୋଇଛନ୍ତି। ଏହି ସ୍ୱୀକାରୋକ୍ତି କଲାବେଳେ ବ୍ୟାଘ୍ରସ୍ୱାମୀ ଟିକିଏ ଅଧୈର୍ଯ୍ୟ ଭାବ ଦେଖାଇଲା ଭଳି ମନେ ହେଲା। ସତେ ଯେପରି ତାଙ୍କର କୌଣସି ନିର୍ବୋଧ କାର୍ଯ୍ୟ ଲାଗି ସେ ଅଧୈର୍ଯ୍ୟ ହେଉଥିଲେ। ବହୁତ ସମୟ ଯାଏଁ ସେ ସମ୍ପୂର୍ଣ୍ଣ ନୀରବ ରହିଲେ। ମନେ ହେଲା ସେ ଆମର ଉପସ୍ଥିତି ଭୁଲି ଯାଇଛନ୍ତି। ଯେତେବେଳେ ସେ ତାଙ୍କର କଥାର କ୍ଷୟ ପୁଣି ଧରିଲେ, ହଠାତ୍ ତାଙ୍କର କଣ୍ଠସ୍ୱର ଥିଲା ଖୁବ୍ ନରମ। ବାପାଙ୍କର ଚେତାବନୀର ଅଳ୍ପ କିଛି ଦିନ ପରେ ମୁଁ କୁଚବିହାରର ରାଜଧାନୀକୁ ଯାଇଥିଲି। ସେହି ରମଣୀୟ ରାଜ୍ୟ ଥିଲା ମୋ ପାଇଁ ନୂଆ। ମୁଁ ଆଶା କରୁଥିଲି ଆରାମ ଆଉ ଟିକେ ପରିବର୍ତ୍ତନ, କିନ୍ତୁ ସବୁ ଜାଗାରେ ଯେପରି ହୁଏ ଏବଂ କୌତୁହଳୀ ଜନତା ରାସ୍ତାରେ ମୋ ପଛେ ପଛେ ଚାଲିଲେ ସେମାନଙ୍କର ଅନୁଚ୍ଚ ଟିପ୍ପଣୀର କିଛି ଅଂଶ ମୁଁ ଶୁଣିପାରୁଥିଲି। ଏଇ ଲୋକ ହିଂସ୍ର ବ୍ୟାଘ୍ର ସହିତ ଲଢ଼େଇ କରନ୍ତି, ତାଙ୍କର ଗୋଡ଼ ନା ଗଛର ଗଣ୍ଡି ତାଙ୍କ ମୁହଁକୁ ଚାହଁ, ସେ ନିଜେ ବାଘ ରାଜାର ଏକ ଅବତାର। ଗାଁ ଟୋକାଏ କିଭଳି ଖବରକାଗଜର ଶେଷ ମୁଦ୍ରଣ ପରି କାମ କରନ୍ତି ସେ କଥା ତ ତୁମେ ଜାଣ। ମାଇପିମାନଙ୍କର ତୁଣ୍ଡ ବାଇଦ କିଭଳି ଘରକୁ ଘର ବ୍ୟାପିଯାଏ, ଅଳ୍ପ କେତେ ଘଣ୍ଟା ମଧ୍ୟରେ ମୋର ଉପସ୍ଥିତି ନେଇ ସମୁଦାୟ ସହରରେ ଗୋଟିଏ ଚାଞ୍ଚଲ୍ୟ ଖେଳିଗଲା। ସନ୍ଧ୍ୟାବେଳେ ମୁଁ ଚୁପଚାପ ବସି ବିଶ୍ରାମ କରୁଥିଲା ବେଳେ ଘୋଡ଼ାମାନଙ୍କର ଟପ୍ ଟପ୍ ଖୁରା ଶବ୍ଦ ଶୁଣିବାକୁ ପାଇଲି। ମୁଁ ରହୁଥିବା ଘର ସାମ୍ନାରେ ଘୋଡ଼ା ସବୁ ଅଟକିଲେ। ଅନେକ ଦୀର୍ଘକାୟ ପଗଡ଼ି ପିନ୍ଧା ପୋଲିସ କର୍ମଚାରୀ ଘର ଭିତରକୁ ପଶିଆସିଲେ। ମୁଁ ଆଶ୍ଚର୍ଯ୍ୟ ହେଲି, ଭାବିଲି ମନୁଷ୍ୟ ଗଢ଼ା ଆଇନର ଏହି ଜୀବମାନଙ୍କ ପକ୍ଷରେ ସବୁ ସମ୍ଭବ। ମୋର କୌଣସି ଅଜଣା ଅପରାଧ ପାଇଁ ଏମାନେ ମୋତେ ଶାସ୍ତି ଦେବେ ନା କ'ଣ? କିନ୍ତୁ ଅଫିସରମାନେ ଅସ୍ୱାଭାବିକ ଭଦ୍ରତା ଦେଖାଇ ମୁଣ୍ଡ ନୁଆଇ କହିଲେ, ପୁଞ୍ଜ ମହାଶୟ, ଆପଣଙ୍କୁ ସ୍ୱାଗତ ଜଣାଇବା ପାଇଁ କୁଚବିହାରର ରାଜକୁମାର ଆମକୁ ପଠାଇଛନ୍ତି। କାଲି ସକାଳେ ରାଜପ୍ରାସାଦକୁ ଆସିବା ପାଇଁ ସେ ଆପଣଙ୍କୁ ଆମନ୍ତ୍ରଣ କରିଛନ୍ତି। ଆଗାମୀ ଫଳାଫଳ ବିଷୟରେ ମୁଁ କିଛି ସମୟ ଚିନ୍ତା କଲି। କୌଣସି ଅଜଣା କାରଣରୁ ମୋର ଏହି ନିରୋଳା ଭ୍ରମଣ ବାଧାପ୍ରାପ୍ତ ହେବା ଦେଖି ମୁଁ ତୀବ୍ର ଅନୁଶୋଚନା ଅନୁଭବ କଲି। କିନ୍ତୁ ପୁଲିସ କର୍ମଚାରୀମାନଙ୍କର ବିନୟ ବ୍ୟବହାର ମୋତେ ମୁଗ୍ଧ କରିଥିଲା, ଯିବା ପାଇଁ ମୁଁ ରାଜି ହେଲି। ତା ପରଦିନ ଯେତେବେଳେ ମୋତେ ମୋ ଘର ଦୁଆର ସାମ୍ନାରୁ 4 ଘୋଡ଼ା ଯୋଚା ଥିବା ଏକ ଅତି ସୁନ୍ଦର ଘୋଡ଼ାଗାଡ଼ି ଭିତରକୁ ସସମ୍ମାନେ ପାଛୋଟି ନିଆହେଲା, ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୋତେ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ପାଇଁ ଜଣେ ଭୃତ୍ୟ ମୋ ମୁଣ୍ଡ ଉପରେ ଗୋଟିଏ ସୁସଜ୍ଜିତ ଛତ୍ର ଧରିଥାଏ। ସହର ଭିତରେ ଏବଂ ସହର ଉପକଣ୍ଠରେ ଥିବା ଜଙ୍ଗଲ ଭିତରେ ଦେଇ ଯିବା ସମୟରେ ମୁଁ ବେଶ ଆନନ୍ଦ ଉପଭୋଗ କରୁଥାଏ। ରାଜକୁମାର ରାଜପ୍ରାସାଦର ଦ୍ୱାର ଦେଶରେ ଠିଆ ହୋଇ ନିଜେ ମୋତେ ସ୍ୱାଗତ ଜଣାଇଲେ। ସେ ହସି ହସି ତାଙ୍କର ସ୍ୱର୍ଣ୍ଣ ଖଚିତ ଆସନ ମୋତେ ଅର୍ପଣ କରି ନିଜେ ଗୋଟିଏ ସାଧାରଣ ଚୌକିରେ ବସିଲେ। ମୋର ବିସ୍ମୟର ସୀମା ବଢ଼ି ବଢ଼ି ଚାଲିଥାଏ। ମୁଁ ମନେ ମନେ ଭାବିଲି ଏହିସବୁ ଶିଷ୍ଟତା ପ୍ରଦର୍ଶନ ପାଇଁ ମୋତେ ନିଶ୍ଚୟ କିଛି ମୂଲ୍ୟ ଦେବାକୁ ପଡ଼ିବ। ପଦେ ଦୁଇପଦ ସାଧାରଣ କଥାବାର୍ତ୍ତା ପରେ ରାଜକୁମାରଙ୍କର ଉଦ୍ଦେଶ୍ୟ ପ୍ରକାଶ ପାଇଲା। ମୋର ସହରଟା ଯାକ ଗୋଟାଏ ଜନରବ ବ୍ୟାପି ଯାଇଛି ଯେ ଖାଲି ହାତରେ ତୁମେ ଜଙ୍ଗଲର ବାଘମାନଙ୍କ ସହିତ ଲଢ଼ାଇ କରିପାର। ଏହା କ'ଣ ସତ? ଏହା ସମ୍ପୂର୍ଣ୍ଣ ସତ୍ୟ, ମୁଁ ବିଶ୍ୱାସ କରିପାରୁନାହିଁ। ତୁମେ କଲିକତାର ଜଣେ ବଙ୍ଗାଳୀ, ସହରିଆମାନଙ୍କ ପରି ଧଳା ଭାତ ଖାଇ ବଢ଼ିଛ। ମୋତେ ଅନୁଗ୍ରହ କରି ଖୋଲାଖୋଲି କୁହ, କେବଳ ଅଫିମଖିଆ ଦୁର୍ବଳ ବାଘମାନଙ୍କ ସାଥିରେ ଲଢ଼ାଇ କର ନାହିଁ ତ? ତାଙ୍କର ସ୍ୱର ଥିଲା ଉଚ୍ଚ ଥଟାଳିଆ, କଥାରେ ଆଞ୍ଚଳିକ ଉଚ୍ଚାରଣ ଭଙ୍ଗୀର ସୂଚନା। ମୁଁ ତାଙ୍କର ଅପମାନସୂଚକ ପ୍ରଶ୍ନର କୌଣସି ଉତ୍ତର ନ ଦେବାକୁ ସ୍ଥିର କଲି। ନୂଆ ହୋଇ ଧରା ହୋଇଥିବା ଗୋଟିଏ ବାଘ ରାଜା ବେଗମ ସହିତ ଲଢ଼ାଇ କରିବାକୁ ମୁଁ ତୁମକୁ ଆହ୍ୱାନ କରୁଛି। ତୁମେ ଯଦି ଏହି ବାଘକୁ ଜବତ କରି ତାକୁ ଗୋଟିଏ ଶିକୁଳିରେ ବାନ୍ଧି ସଚେତ ଅବସ୍ଥାରେ ତାର ପିଞ୍ଜରା ଭିତରୁ ବାହାରକୁ ଆସିପାରିବ, ତେବେ ତୁମକୁ ସେହି ମହାବଳ ବାଘ ଦିଆହେବ। ବହୁତ 1000 ଟଙ୍କା ଏବଂ ଅନେକ ଉପହାର ତୁମକୁ ମିଳିବ। ଯଦି ତୁମେ ତା ସହିତ ଲଢ଼ାଇ କରିବାକୁ ମନା କର, ତେବେ ସାରା ରାଜ୍ୟରେ ମୁଁ ପ୍ରଚାର କରିଦେବି ଯେ ତୁମେ ଜଣେ ଠକ। ତାଙ୍କର ଔଦ୍ଧତ୍ୟପୂର୍ଣ୍ଣ କଥାଗୁଡ଼ାକ ବନ୍ଧୁକର ଗୁଳି ଭଳି ମୋ ଦେହରେ ଗଳିଗଲା। ରାଗରେ ମୁଁ ତାଙ୍କର ଆହ୍ୱାନକୁ ସ୍ୱୀକାର କଲି। ଉତ୍ତେଜିତ ରାଜକୁମାର ଚୌକି ଉପରୁ ଅଧା ଉଠିଯାଇ ପୁଣି ଚୌକିରେ ବସିପଡ଼ିଲେ। କ୍ରୀଡ଼ାଙ୍ଗନରେ ଖ୍ରୀଷ୍ଟିଆନମାନଙ୍କୁ ହିଂସ୍ର ଜନ୍ତୁମାନଙ୍କ ସାମ୍ନାରେ ଫୋପାଡ଼ି ଦେଉଥିବା ରୋମ୍ ସମ୍ରାଟମାନଙ୍କର କଥା ମୋର ମନେ ପଡ଼ିଲା। ରାଜକୁମାର କହିଲେ, ଆଜିଠାରୁ ଏକ ସପ୍ତାହ ପରେ ଏହି ଲଢ଼ାଇ ଆରମ୍ଭ ହେବ। ବାଘକୁ ଆଗରୁ ଦେଖିବା ପାଇଁ ତୁମକୁ ଅନୁମତି ଦେଇପାରୁନଥିବାରୁ ମୁଁ ଦୁଃଖିତ। ରାଜକୁମାର ହୁଏତ ଭୟ କରୁଥିଲେ ଯେ ମୁଁ ବାଘକୁ ସମ୍ମୋହିତ କରିଦେବି କିମ୍ବା ଲୁଚାଇ ଲୁଚାଇ ତାକୁ ଅଫିମ ଖୁଆଇଦେବି। ତାଙ୍କର ଉଦ୍ଦେଶ୍ୟ କ'ଣ ଥିଲା ମୁଁ ଜାଣେ ନାହିଁ। ମୁଁ ରାଜପ୍ରାସାଦ ଛାଡ଼ିଲି। ମଜାର କଥା ହେଲା, ମୁଁ ଫେରିଲାବେଳେ ସେହି ରାଜଛତ୍ର ଏବଂ ଚନ୍ଦ୍ରାପ ଖଚିତ ଘୋଡ଼ାଗାଡ଼ି ଆଉ ନଥିଲା। ପରବର୍ତ୍ତୀ ସପ୍ତାହରେ ଆଗାମୀ କଠୋର ପରୀକ୍ଷା ପାଇଁ ମୁଁ ମୋର ଶରୀର ଆଉ ମନକୁ ବିଧିବଦ୍ଧ ଭାବରେ ପ୍ରସ୍ତୁତ କଲି। ମୋର ଚାକରଠାରୁ ମୁଁ ଅନେକ କାଳ୍ପନିକ ଗଳ୍ପ ଶୁଣୁଥିଲି। ସାଧୁ ଜଣକ ଯେଉଁ ବିଷମ ଭବିଷ୍ୟତବାଣୀ ମୋର ବାପାଙ୍କୁ ଶୁଣାଇଥିଲେ ତାହା କୌଣସି ପ୍ରକାର ପଦାକୁ ଚାଲି ଆସିଥିଲା ଏବଂ ଆସିବା ସଙ୍ଗେ ସଙ୍ଗେ କଥାଟା ଧୀରେ ଧୀରେ ବଢ଼ି ଚାଲିଥିଲା। ବହୁତ ସରଳ ଗ୍ରାମବାସୀ ବିଶ୍ୱାସ କରୁଥିଲେ ଯେ ଗୋଟିଏ ଦୁଷ୍ଟ ପ୍ରେତ ଦେବତାମାନଙ୍କ ଦ୍ୱାରା ଅଭିଶପ୍ତ ହୋଇ ବାଘ ରୂପରେ ପୁଣି ଜନ୍ମ ନେଇଛି। ରାତିରେ ସେ ନାନା ପ୍ରକାରର ଆସୁରିକ ରୂପ ଧରେ, କିନ୍ତୁ ଦିନରେ ପଟା ପଟା ଦାଗ ଥିବା ଗୋଟିଏ ପଶୁ ରୂପ ଧରି ରହିଥାଏ। ସେମାନଙ୍କର ଧାରଣା ଜନ୍ମିଥିଲା ଯେ ମୋତେ ପରାସ୍ତ କରିବା ପାଇଁ ଏହି ଦୈତ୍ୟ ବ୍ୟାଘ୍ର ପ୍ରେରିତ ହୋଇଛି। ଆଉ ଗୋଟିଏ କଳ୍ପନା ପ୍ରସ୍ତୁତ କାହାଣୀ ଅନୁଯାୟୀ ବାଘମାନଙ୍କର ଈଶ୍ୱର ପଶୁମାନଙ୍କର ପ୍ରାର୍ଥନା ଶୁଣିଛନ୍ତି ଏବଂ ତାହାରି ଫଳସ୍ୱରୂପ ରାଜା ବେଗମ ଜନ୍ମ ନେଇଛି। ରାଜା ବେଗମ ହେଉଛି ବାଘର ନାଁ। ତାରି ମାଧ୍ୟମରେ ମୋତେ ଶାସ୍ତି ଦିଆହେବ। ମୁଁ ଗୋଟାଏ ଉଦ୍ଧତ ଦ୍ୱିପଦ ପ୍ରାଣୀ। ମୁଁ ସମଗ୍ର ବ୍ୟାଘ୍ର ଜାତିକୁ ଅପମାନିତ କରିଛି। ଲୋମହୀନ ବିଷାକ୍ତ ଦନ୍ତବିହୀନ ମନୁଷ୍ୟ, ସେ ପୁଣି ନଖ ପଞ୍ଝାଯୁକ୍ତ ଶକ୍ତିଶାଳୀ ବାଘ ସହିତ ଲଢ଼େଇ କରିବାକୁ ସାହସ କରିବ? ଗ୍ରାମବାସୀମାନେ ଘୋଷଣା କରିଥିଲେ ଯେ ସବୁ ଅପମାନିତ ବାଘମାନଙ୍କର ଘନୀଭୂତ ବିଷ ଲୁକ୍କାୟିତ ବିଧି ନିୟମମାନଙ୍କୁ କାର୍ଯ୍ୟ କରି ବାଘକୁ ବଶୀଭୂତ କରୁଥିବା ଗର୍ବୀ ମନୁଷ୍ୟର ପତନ ଘଟାଇବା ପାଇଁ ଯଥେଷ୍ଟ ଶକ୍ତି ସଂଗ୍ରହ କରିଛି। ମୋର ଚାକର ମୋତେ ଖବର ଦେଲା ଯେ ପଶୁ ଆଉ ମନୁଷ୍ୟ ଭିତରେ ଏହି ଲଢ଼ାଇର ପରିଚାରକ ରୂପେ ଯୁବରାଜ ଖୁବ୍ ଖୁସ୍ ମିଜାଜରେ ଅଛନ୍ତି। ନିଜ ତତ୍ତ୍ୱାବଧାନରେ ସେ ହଜାର ହଜାର ଲୋକ ବସିଲା ଭଳି ଓ ଝଡ଼ରେ ଉଡ଼ି ନଯିବା ଭଳି ଏକ ମଣ୍ଡପ ନିର୍ମାଣ କରିଛନ୍ତି। ଏହି ମଣ୍ଡପର ମଧ୍ୟଭାଗରେ ଗୋଟିଏ ବିରାଟ ଲୁହା ପିଞ୍ଜରା ଭିତରେ ରାଜା ବେଗମଙ୍କୁ ରଖାଯାଇଛି ଏବଂ ନିରାପତ୍ତା ପାଇଁ ପିଞ୍ଜରା ଚାରିପାଖରେ ଆଉ ଗୋଟିଏ କୋଠରୀ ଅଛି। ବନ୍ଦୀ ରାଜା ବେଗମ ଅନବରତ ଗର୍ଜନ କରୁଥିଲା। ତା ଗର୍ଜନ ଶୁଣିଲେ ରକ୍ତ ପାଣି ଫାଟିଯିବ। ତାର କ୍ଷୁଧାଜନିତ କ୍ରୋଧ ବୃଦ୍ଧି କରିବା ପାଇଁ ତାକୁ ଅଳ୍ପ ଅଳ୍ପ କରି ଖାଇବାକୁ ଦିଆଯାଉଥିଲା। ବୋଧହୁଏ ରାଜକୁମାର ଆଶା କରୁଥିଲେ ଯେ ପୁରସ୍କାର ସ୍ୱରୂପ ମୁଁ ହେବି ବାଘର ଆହାର। ଏହି ଅସାଧାରଣ ଲଢ଼ାଇ ବିଷୟ ଡେଙ୍ଗୁରାପିଟି ଘୋଷଣା କରାଯିବା ଫଳରେ ସହର ଓ ସହରତଳି ଅଞ୍ଚଳରୁ ଦଳ ଦଳ ଲୋକ ଆଗ୍ରହରେ ଟିକେଟ୍ କିଣିଥିଲେ। ଲଢ଼ାଇ ଦିନ ଟିକେଟ୍ ଅଭାବରୁ ଶହ ଶହ ଲୋକ ଫେରିଗଲେ। ତମ୍ବୁର ଫାଙ୍କ ଦେଇ ଅନେକ ଲୋକ ଭିତରକୁ ପଶି ଆସିଲେ ଏବଂ ଗ୍ୟାଲେରୀ ତଳେ ଯେକୌଣସି ସ୍ଥାନରେ ବସିଗଲେ। ବ୍ୟାଘ୍ର ସ୍ୱାମୀଙ୍କର ଗଳ୍ପ ଚରମ ସୀମାରେ ପହଞ୍ଚିଲା ବେଳକୁ ମୋର ଉତ୍କଣ୍ଠା ବଢ଼ିଯାଇଥିଲା। ଚଣ୍ଡୀ ମଧ୍ୟ ମୁକଙ୍କ ଭଳି ଚୁପ୍ କରି ବସିଥିଲା। ରାଜା ବେଗମର କାନଫଟା ଶବ୍ଦ ଏବଂ ଭୟଭୀତ ଜନତାର କୋଳାହଳ ମଧ୍ୟରେ ମୁଁ ପ୍ରବେଶ କଲି ଧୀରସ୍ଥିର ଭାବରେ। କଟି ଦେଶରେ ସାମାନ୍ୟ ପରିଧାନ ବ୍ୟତୀତ ମୋର ଅନ୍ୟ କୌଣସି ଆବରଣ ନଥିଲା। ନିରାପତ୍ତା ପାଇଁ ଉଦ୍ଦିଷ୍ଟ କୋଠରୀର ଦୁଆର କିଳିଣୀ ଉଠାଇ ଦେଇ ମୁଁ ଧୀରସ୍ଥିର ଭାବରେ ପଛରୁ ତାଲା ପକାଇଦେଲି। ବ୍ୟାଘ୍ର ରକ୍ତର ବାସ୍ନା ପାଇଲା। ବଜ୍ରପାତ ହେଲା ଭଳି ସେ ଲୁହାବାଡ଼ ଉପରକୁ ଲମ୍ଫ ମାରି ମୋତେ ଭୀତିପ୍ରଦ ସ୍ୱାଗତ ଜଣାଇଲା। ଦର୍ଶକ ମଣ୍ଡଳୀ ଭୟରେ କାତର ଏବଂ ସ୍ତବ୍ଧ ହୋଇଗଲେ। ଏହି ଉନ୍ମତ ଜନ୍ତୁ ଆଗରେ ମୁଁ ଏକ ନିରୀହ ମେଷ ଶାବକ ଭଳି ମନେ ହେଉଥିଲି। ନିମିଷକ ମଧ୍ୟରେ ମୁଁ ପିଞ୍ଜରା ମଧ୍ୟରେ ପଶିଗଲି, କିନ୍ତୁ ମୁଁ କବାଟ ବନ୍ଦ କଲାବେଳେ ରାଜା ବେଗମ ମୋ ଉପରେ ସିଧାସଳଖ ଡେଇଁ ପଡ଼ିଲା। ମୋର ଡାହାଣ ହାତ ସାଂଘାତିକ ଭାବରେ ଚିରି ହୋଇଗଲା। ବାଘର ସବୁଠାରୁ ପ୍ରିୟ ମଣିଷ ରକ୍ତ ଭୟାନକ ଭାବରେ ଝରଣା ପରି ବୋହିବାକୁ ଲାଗିଲା। ସାଧୁଙ୍କର ଭବିଷ୍ୟତବାଣୀ ପ୍ରାୟ ସଫଳ ହେଲା ଭଳି ମନେ ହେଲା। ପୂର୍ବରୁ ମୁଁ କେବେ ଏଭଳି ଗୁରୁତର ଆଘାତ ପାଇନଥିଲି। ତଥାପି ମୁହୂର୍ତ୍ତକ ମଧ୍ୟରେ ମୁଁ ଏହି ମାନସିକ ଧକ୍କା ସମ୍ଭାଳି ନେଲି। ରକ୍ତାକ୍ତ ଆଙ୍ଗୁଳିଗୁଡ଼ିକୁ ମୋର କଟିବସ୍ତ୍ର ତଳେ ଲୁଚାଇ ରଖି ବାମ ହାତ ବୁଲାଇ ଗୋଟାଏ ହାଡ଼ଭଙ୍ଗା ମୁଥ ମାରିଲି। ବାଘ ପଛକୁ ଘୁଞ୍ଚିଗଲା। ପିଞ୍ଜରାର ଶେଷ ଭାଗରେ ଚକା ଭଉଁରି ଖାଇଲା ଭଳି ପଡ଼ିଗଲା ଏବଂ ବାତ ମାରିଲା ଭଳି ଆଗକୁ ଡେଇଁ ପଡ଼ିଲା। ତାର ମୁଣ୍ଡରେ ବର୍ଷିଲା ମୋର ପ୍ରସିଦ୍ଧ ମୁଥ ମାଡ଼। କିନ୍ତୁ ବହୁକାଳରୁ ମଦ୍ୟପାନରୁ ବଞ୍ଚିତ ଜଣେ ମଦ୍ୟପ ପ୍ରଥମ ଥର ପାଇଁ ଟିକିଏ ମଦ ଚାଖିଲେ ଯେପରି ପାଗଳ ହୋଇଯାଏ, ମନୁଷ୍ୟ ରକ୍ତ ଆସ୍ୱାଦନ କରି ରାଜା ବେଗମ ସେହିପରି ପାଗଳ ହୋଇଉଠିଲା। ମଝିରେ ମଝିରେ କାନକୁ ବଧିର କଲାଭଳି ଗର୍ଜନ ସହ ବାଘର ଆକ୍ରମଣ ଆହୁରି ଭୀଷଣ ହେଲା। ପଞ୍ଝା ଓ ବିଷାକ୍ତ ଦାନ୍ତ ସମ୍ମୁଖରେ ଆତ୍ମରକ୍ଷା ପାଇଁ ମୋର କେବଳ ଗୋଟିଏ ମାତ୍ର ହାତ ଯଥେଷ୍ଟ ହେଲା ନାହିଁ। ଆକ୍ରମଣ ସାଧ୍ୟ ହୋଇପଡ଼ିଥିଲେ ବି ବ୍ୟାଘ୍ରକୁ ସଂଜ୍ଞାହୀନ କରିଲା ଭଳି ମୁଁ ମୋର ବଜ୍ରମୁଥ ମାରୁଥାଏ। ଉଭୟ ରକ୍ତାକ୍ତ ହୋଇ ମୃତ୍ୟୁ ପର୍ଯ୍ୟନ୍ତ ଲଢ଼ୁଥାଉ। ଚାରିଆଡ଼େ ରକ୍ତର ଛିଟିକି ପଡ଼ୁଥାଏ। ପିଞ୍ଜରା ଭିତରେ ବିରାଟ ହଟ୍ଟଗୋଳ, ମାରାତ୍ମକ ଭାବେ ବାଘ ଯନ୍ତ୍ରଣାରେ ଚିତ୍କାର କରୁଥାଏ। ଦର୍ଶକ ମଣ୍ଡଳୀରୁ ଶୁଭୁଥାଏ, ତାକୁ ଗୁଳି କର, ବାଘକୁ ମାରିଦିଅ। କିନ୍ତୁ ମନୁଷ୍ୟ ଆଉ ପଶୁ ଏତେ କ୍ଷିପ୍ର ଗତିରେ ବୁଲୁଥାନ୍ତି ଯେ ଜଣେ ରକ୍ଷକର ଗୁଳି ଲକ୍ଷ୍ୟଭ୍ରଷ୍ଟ ହେଲା। ମୋର ସମସ୍ତ ଇଚ୍ଛାଶକ୍ତିକୁ ଏକତ୍ର କରି ମୁଁ ଭୀଷଣ ଗର୍ଜନ କରି ସଂଜ୍ଞାହୀନ କରିଦେଲା ଭଳି ଏକ ବିଶେଷ ମୁଥା ମାରିଲି। ବାଘ ଅଚେତ ହୋଇଗଲା ଏବଂ ଚୁପଚାପ ପଡ଼ି ରହିଲା। ମୁଁ ମଝିରେ କହି ପକାଇଲି, ପୁଷି ବିରାଡ଼ିଟିଏ ପରି। ହାର୍ଦ୍ଦିକ ପ୍ରଶଂସା କରି ସ୍ୱାମୀଜୀ ହସି ଉଠିଲେ। ସେ ପୁଣି ତାଙ୍କର ଚିତ୍ତାକର୍ଷକ କାହାଣୀ କହିଚାଲିଲେ। ଶେଷରେ ରାଜା ବେଗମ ପରାଜିତ ହେଲା, ତାର ରାଜକୀୟ ଦର୍ପ ଅଧିକ ଖଣ୍ଡିତ ହେଲା। ଯେତେବେଳେ ମୋର କ୍ଷତବିକ୍ଷତ ହାତରେ ମୁଁ ଦୁଃସାହସିକ ଭାବରେ ତାର ପାଟି ଖୋଲି ଆ କରି ରହିଥିବା ମରଣ ଯନ୍ତାରେ ମୋର ମୁଣ୍ଡକୁ ମୁହୂର୍ତ୍ତକ ପାଇଁ ପୂରାଇଲି, ଗୋଟାଏ ଶିକୁଳି ପାଇଁ ମୁଁ ଚାରିଆଡ଼କୁ ଚାହିଁଲି। ଚଟାଣ ଉପରେ ଗଦା ହୋଇପଡ଼ିଥିବା ଶିକୁଳିରୁ ଗୋଟାଏ ଟାଣି ନେଇ ବାଘର ବେକରେ ବାନ୍ଧି ତାକୁ ପିଞ୍ଜରାର ଲୁହାବାଡ଼ରେ ବାନ୍ଧିଦେଲି। ବିଜୟ ଉଲ୍ଲାସରେ ମୁଁ ଦୁଆର ଆଡ଼କୁ ଚାଲିଲି। କିନ୍ତୁ ଦୁଷ୍ଟର ଅବତାର ରାଜା ବେଗମର ବଳ ଥିଲା ତାର ତଥାକଥିତ ଅସୁର ବଂଶୋଚିତ। ହଠାତ୍ ବିଶ୍ୱାସ ନହେଲା ଭଳି ଏକ ଲମ୍ଫ ଦେଇ ସେ ଶିକୁଳିଟାକୁ ଛିଣ୍ଡାଇଦେଲା ଏବଂ ମୋର ପିଠି ଉପରକୁ କୁଦି ପଡ଼ିଲା। ମୋର କାନ୍ଧ ତାର ପାଟି ଭିତରେ ଖୁବ୍ ଜୋରରେ ମୁଁ ତଳେ ପଡ଼ିଗଲି। କିନ୍ତୁ ନିମିଷକ ମଧ୍ୟରେ ମୁଁ ତାକୁ ମୋର ତଳେ ମାଡ଼ି ବସିଲି। ନିଷ୍ଠୁର ମୁଷ୍ଟି ଆଘାତରେ ବିଶ୍ୱାସଘାତକ ପଶୁଟା ଅର୍ଦ୍ଧଚେତନ ଅବସ୍ଥାରେ ପଡ଼ି ରହିଲା। ଏଥର ମୁଁ ତାକୁ ଅଧିକ ଯତ୍ନର ସହିତ ବାନ୍ଧିଲି। ପିଞ୍ଜରା ଛାଡ଼ି ମୁଁ ଧୀରେ ଧୀରେ ବାହାରକୁ ଆସିଲି। ଏଥର ଦେଖାଦେଲା ଆନନ୍ଦ ଉଲ୍ଲାସର ନୂତନ ହଟ୍ଟଗୋଳ, ଯେପରି ସମଗ୍ର ଜନତା ଏକ ବିରାଟ କଣ୍ଠରେ ଆନନ୍ଦ ଧ୍ୱନି ଜଣାଉଛି। ଭୀଷଣ ଭାବରେ କ୍ଷତବିକ୍ଷତ ହୋଇଥିଲେ ମଧ୍ୟ ମୁଁ ଲଢ଼ାଇର ତିନିଟା ଯାକ ସର୍ତ୍ତ ପୂରଣ କରିଥିଲି। ବାଘକୁ ସଂଜ୍ଞାହୀନ କରିଥିଲି, ତାକୁ ଲୁହା ଶିକୁଳିରେ ବାନ୍ଧିଥିଲି ଏବଂ ନିଜ ପାଇଁ କୌଣସି ସାହାଯ୍ୟ ନ ନେଇ ତାକୁ ଛାଡ଼ି ମୁଁ ବାହାରକୁ ଆସିଥିଲି। ଏହାଛଡ଼ା ଏହି ଆକ୍ରମକ ଦୁର୍ଦ୍ଦଶ ପଶୁକୁ କ୍ଷତବିକ୍ଷତ କରି ଏପରି ଭୟଭୀତ କରିଦେଇଥିଲି ଯେ ସେ ତାର ପାଟି ଭିତରେ ମୋର ମୁଣ୍ଡ ରହିଥିବା ବେଳର ସୁବର୍ଣ୍ଣ ସୁଯୋଗଟି ପ୍ରତି ଦୃଷ୍ଟି ନ ଦେଇ ସନ୍ତୁଷ୍ଟ ହୋଇ ପଡ଼ି ରହିଥିଲା। ମୋର କ୍ଷତଗୁଡ଼ିକ ଚିକିତ୍ସା କରାଯିବା ପରେ ମୋତେ ଅନେକ ଫୁଲମାଳ ପିନ୍ଧାଯାଇ ସମ୍ମାନିତ କରାଗଲା। ମୋର ପାଦ ତଳେ ସୁନାଖଣ୍ଡମାନ ଅଜାଡ଼ି ହୋଇ ପଡ଼ିଲା। ସାରା ସହରରେ ଛୁଟି ଦିବସ ପାଳିତ ହେଲା। ଏପର୍ଯ୍ୟନ୍ତ ଦେଖାଯାଇଥିବା ବାଘମାନଙ୍କ ଭିତରେ ସବୁଠାରୁ ବୃହତ୍ ଏବଂ ସବୁଠାରୁ ହିଂସ୍ର ବାଘ ଉପରେ ମୋର ବିଜୟ ଲାଭ ସମ୍ବନ୍ଧରେ ଚାରିଆଡ଼େ ଅସରନ୍ତି ଆଲୋଚନା ହେଉଥାଏ। ପ୍ରତିଶ୍ରୁତି ଅନୁଯାୟୀ ଉପହାର ସ୍ୱରୂପ ମୋତେ ରାଜା ବେଗମଙ୍କୁ ଦିଆଗଲା। କିନ୍ତୁ ମୋ ମନରେ କୌଣସି ଆନନ୍ଦ ନଥିଲା। ଏକ ଆଧ୍ୟାତ୍ମିକ ପରିବର୍ତ୍ତନ ମୋର ହୃଦୟ ମଧ୍ୟରେ ପ୍ରବେଶ କଲା। ମନେ ହେଲା ପିଞ୍ଜରା ଭିତରୁ ମୋର ଶେଷ ପ୍ରସ୍ଥାନ ସହିତ ମୁଁ ମୋର ସମସ୍ତ ଭୌତିକ ଆଶା ଆକାଂକ୍ଷାର ଦ୍ୱାର ବନ୍ଦ କରିଦେଇଥିଲି। ତାପରେ ଆସିଲା ଏକ ଯନ୍ତ୍ରଣାମୟ ସମୟ। ରକ୍ତ ବିଷାକ୍ତ ହୋଇଯିବା ଫଳରେ 6 ମାସ କାଳ ମୁଁ ମଲା ଗଲା ଭରି ପଡ଼ି ରହିଲି। କୁଚବିହାର ଛାଡ଼ିବା ପାଇଁ ବଳ ପାଇବା ମାତ୍ରେ ମୁଁ ମୋର ସହରକୁ ଫେରିଆସିଲି। ଦିନେ ମୁଁ ମୋର ବାପାଙ୍କ ଆଗରେ ବିନମ୍ର ଭାବରେ ସ୍ୱୀକାର କଲି, ମୁଁ ବର୍ତ୍ତମାନ ବୁଝୁଛି ଯେ ଯେଉଁ ସାଧୁ ବିଜ୍ଞ ଉପଦେଶ ଦେଇ ଆମକୁ ସାବଧାନ କରିଥିଲେ ସେଇ ହେଉଛନ୍ତି ମୋର ଗୁରୁ। ଆହା, ମୁଁ ତାଙ୍କର ସାକ୍ଷାତ ପାଆନ୍ତି କି? ମୋର ଏହି ଆକାଂକ୍ଷାରେ ଆନ୍ତରିକତା ଥିଲା, କାରଣ ଦିନେ ସେହି ମହାତ୍ମା ଅଚାନକ ଆସି ପହଞ୍ଚିଗଲେ। ଶାନ୍ତ ଭାବରେ ସେ ମୋତେ ଆଶ୍ୱାସନା ଦେଇ କହିଲେ, ବାଘମାନଙ୍କୁ ପୋଷା ମନାଇବା ବହୁତ ହେଲା, ମୋ ସାଙ୍ଗରେ ଆସ। ମନୁଷ୍ୟର ମନର ଜଙ୍ଗଲରେ ବୁଲୁଥିବା ଅଜ୍ଞାନ ରୂପୀ ପଶୁମାନଙ୍କୁ କିଭଳି ଆୟତ୍ତ କରାଯାଏ ମୁଁ ତୁମକୁ ଶିଖାଇଦେବି। ତୁମେ ଦର୍ଶକ ମଣ୍ଡଳୀ ସହିତ ପରିଚିତ, ଯୋଗ ବିଦ୍ୟାରେ ତୁମର ଚମକପ୍ରଦ ନୈପୁଣ୍ୟ ଦେଖି ଏଥର ଦେବଦୂତ ମଣ୍ଡଳୀ ଆପ୍ୟାୟିତ ହୁଅନ୍ତୁ। ମୋର ଋଷି ପ୍ରତିମ ଗୁରୁ ମୋତେ ଆଧ୍ୟାତ୍ମିକ ମାର୍ଗରେ ଦୀକ୍ଷିତ କଲେ। ବହୁଦିନ ଧରି ବ୍ୟବହାର ହୋଇନଥିବା ଯୋଗୁଁ କଳଙ୍କି ଲାଗିଯାଇଥିବା ଅନମନୀୟ ଆତ୍ମାର ଦୁଆର ଗୁଡ଼ିକୁ ସେ ଖୋଲିଦେଲେ। ମୋର ତାଲିମ ପାଇଁ ଆମେ ଦୁହେଁ ହାତ ଧରାଧରି ହୋଇ ଶୀଘ୍ର ହିମାଳୟ ଅଭିମୁଖେ ପ୍ରସ୍ଥାନ କଲୁ। ସ୍ୱାମୀଜୀଙ୍କର ଝଡ଼ଝଞ୍ଜାପୂର୍ଣ୍ଣ ଜୀବନର ଏକ ମୋଟାମୋଟି ବିବରଣୀ ପାଇ ଚଣ୍ଡୀ ଓ ମୁଁ କୃତଜ୍ଞତା ଜ୍ଞାପନ କଲୁ ଏବଂ ସ୍ୱାମୀଜୀଙ୍କର ପାଦ ତଳେ ମୁଣ୍ଡିଆ ମାରିଲୁ। ଥଣ୍ଡା ବୈଠକଖାନା ଭିତରେ ସେଦିନ ଦୀର୍ଘ ପ୍ରତୀକ୍ଷା ସତ୍ତ୍ୱେ ଯଥେଷ୍ଟ ଉପକୃତ ହେଲୁ ବୋଲି ଆମେ ଦୁହେଁ ଅନୁଭବ କଲୁ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ପରମହଂସ ଯୋଗାନନ୍ଦଙ୍କର ଆତ୍ମଚରିତ, ଯୋଗୀର ଆତ୍ମଚରିତର ଷଷ୍ଠ ପରିଚ୍ଛେଦ।